କୁହ ଏମିତି
ହଁ
କୁହ
ଗଜେଶ ଗଜେଶ କର ଭାଇ ତୁ ଚିନ୍ତା କରିବୁ।